ओम शांति। 22 अप्रैल 2024 मसीहार साकार महावाक्य मिठे बच्चे समस्तंकर सद्गति दाता एकमात्र बाबा ही अटंती। बाबांको भली निष्काम सेवा आउ कही भी करी पारिबे नाही। प्रश्न, नुआ दुनिया स्थापन करिबा पाई बाबांको क्यों मेहनत करिबाको पड़ुछी? उत्तर, पूरा अजामिल भली पापी मानंको पुनर्बार लक्ष्मी नारायणंको भली पूज्य देवता करिबार मेहनत बाबांको करिबाको पड़ुछी। बाबा तुम संतान मानंको देवता करिबार मेहनत करुछंती, बाकी सब आत्मा माने शांति धाम को फेरी जिबे। प्रत्येक को निज निजर हिसाब किताब चुक्त करी योग्य अर्थात पवित्र हुई घर को फेरबा को हेबो। गीत, इस पाप की दुनिया से। ओम शांति। मधुर आत्मिक संतान माने गीत सुनिले संतान माने जानी छंती एहा हेउछि पापर दुनिया, नुआ दुनिया हेउछि पुण्यर दुनिया। सेठारे पाप हुए नहीं, ताहा हेउछि राम राज्य, एहा हेउछि रावण राज्य। एही रावण राज्य रे समस्ते पतित दुखी अटंती, तेणु तो डाकुछंती हे पतित पावन आसी आमको पवित्र कराओ। सबु धर्मावलंबी माने डाकुछंती ओ गॉड फादर आसी आमको मुक्त करो, गाइड हो अर्थात बाबा जत्ते बेले आसुछंती समग्र सृष्टि रे जेउ सबु धर्मर आत्मा माने रहिछंती समस्तंको घर को फेराई नेउछंती। वर्तमान समस्ते रावण राज्य रे अछंती, समस्त धर्मावलंबी माननको शांति धाम को फेराई नै जाउछंती। समस्तंकर विनाश तो निश्चित हेबो, बाबा एठा को आसी पिला माननको सुखधाम पई योग्य कराउछंती, समस्तंकर कल्याण करुछंती। सेथि पई सेही जण को ही समस्तंकर सद्गति दाता समस्तंकर कल्याणकारी कहा जाउछी। बाबा कहउछंती एबे तुमको घर को फेरबा को हेबो, समस्त धर्मावलंबी माननको शांति धाम निर्वाण धाम जीवा को हेबो, जेउठी समस्त आत्मा माने शांति रे रहंती। बेहदर रचयिता पिता आसी समस्तंको मुक्ति एवं जीवन मुक्ति देउछंती, तेनो महिमा मध्य एक परम पितांकर करिबा उचित। जे आसी समस्तंकर सेवा करुछंती तांको ही स्मरण करिबा उचित। बाबा निजे बुझाउछंती मु दूर देश परम धामर निवासी अटे। सर्वप्रथमे जेउ आदि सनातन देवी देवता धर्म थिला ताहा एबे नाही, सेथि पई मते डाकुछंती। मु आसी समस्त संतान माननको घर को फेराई नेउछि, तेबे हिंदू तो कोनोसी धर्म नहे, मूल हेउछि देवी देवता धर्म, किंतु पवित्र नथिबा कारणरु निज को देवता बदल रे हिंदू कहि देउछंती। हिंदू धर्मर स्थापन कर्ता कहि नाहंती, गीता ही हेउछि सर्वशास्त्र शिरोमणि, ताहा भगवानंक द्वारा गान करा जायछि। जण को ही भगवान कहा जाउछि, गॉड फादर श्री कृष्ण बा लक्ष्मी नारायण को गॉड फादर अथवा पतित पावन कहा जीव नाही। एमाने तो राजा रानी अटंती, तांको किए परि कराइछंती बाबा। बाबा प्रथमे नुआ दुनिया रचना करुछंती, जाहार ये मालिक हेउछंती। किभली हेले एहा कोनोसी मनुष्य मात्रंको जणा नाही। बड़ बड़ लक्ष्य पति माने मंदिर आदि तयारी करुछंती, तांको पचारिबा दरकार एमाने किपरि एही विश्वर राजपद पाइले, किपरि मालिक हेले केबे भी केही कहि पारिबे नाही। केउ କର୍ମ କରିବାରୁ ଏତେ ଶ୍ରେଷ୍ଠ ଫଳ ପାଇଲେ। ଏବେ ବାବା ବୁଝାଉଛନ୍ତି, ତୁମେ ନିଜର ଧର୍ମକୁ ଭୁଲି ଯାଇଛ। ଆଦି ସନାତନ ଦେବୀ ଦେବତା ଧର୍ମକୁ ନ ଜାଣିବା କାରଣରୁ ସମସ୍ତେ ଅନ୍ୟ ଧର୍ମ ମାନଙ୍କୁ ଧର୍ମାନ୍ତରିତ ହୋଇଯାଇଛନ୍ତି। ସେମାନେ ପୁଣି ନିଜ ନିଜର ଧର୍ମକୁ ଫେରିବେ। ଯେଉଁମାନେ ଆଦି ସନାତନ ଦେବୀ ଦେବତା ଧର୍ମର ଥିଲେ ସେମାନେ ପୁଣି ନିଜ ଧର୍ମକୁ ଆସିଯିବେ। ଖ୍ରୀଷ୍ଟିଆନ ଧର୍ମର ହୋଇଥିଲେ ପୁଣି ଖ୍ରୀଷ୍ଟିଆନ ଧର୍ମକୁ ଆସିଯିବେ। ବର୍ତ୍ତମାନ ଆଦି ସନାତନ ଦେବୀ ଦେବତା ଧର୍ମର ଚାରା ଲାଗୁଛି। ଯେଉଁମାନେ ଯେଉଁ ଧର୍ମର ହୋଇଥିବେ ସେମାନଙ୍କୁ ନିଜ ନିଜର ଧର୍ମକୁ ଆସିବାକୁ ପଡିବ। ଏହା ବୃକ୍ଷ ଅଟେ। ଏହି ବୃକ୍ଷର ତିନୋଟି ମୁଖ୍ୟ ଶାଖା ରହିଛି, ପୁଣି ଏଥିରୁ ବୃଦ୍ଧି ହୋଇ ଚାଲିଛି। ଅନ୍ୟ କେହି ଏହି ଜ୍ଞାନ ଦେଇପାରିବେ ନାହିଁ। ବର୍ତ୍ତମାନ ବାବା କହୁଛନ୍ତି, ତୁମେ ନିଜର ଧର୍ମକୁ ଆସିଯାଅ। କେହି କେହି କହୁଛନ୍ତି, ମୁଁ ସନ୍ନ୍ୟାସ ଧର୍ମକୁ ଅନୁକରଣ କରୁଛି। ରାମକୃଷ୍ଣ ପରମହଂସ ସନ୍ନ୍ୟାସୀଙ୍କର ଶିଷ୍ୟ ଅଟେ। ସେମାନେ ହେଲେ ନିବୃତ୍ତି ମାର୍ଗର, ତୁମେ ହେଉଛ ପ୍ରବୃତ୍ତି ମାର୍ଗର। ଗୃହସ୍ଥ ମାର୍ଗୀ ମାନେ ନିବୃତ ମାର୍ଗର ଶିଷ୍ୟ କିପରି ହୋଇପାରିବେ? ତୁମେ ପ୍ରଥମେ ପ୍ରବୃତ୍ତି ମାର୍ଗରେ ପବିତ୍ର ଥିଲ, ପୁଣି ରାବଣ ଦ୍ୱାରା ତୁମେ ଅପବିତ୍ର ହୋଇଯାଇଛ। ଏହି କଥା ବାବା ବୁଝାଉଛନ୍ତି। ତୁମେ ହେଉଛ ଗୃହସ୍ଥ ଆଶ୍ରମବାସୀ, ଭକ୍ତି ମଧ୍ୟ ତୁମକୁ ହିଁ କରିବାକୁ ହେବ। ବାବା ଆସି ଭକ୍ତିର ଫଳ ସଦ୍ଗତି ଦେଉଛନ୍ତି। କୁହାଯାଏ, ରିଲିଜନ୍ ଇଜ୍ ମାଇଟ୍, ଅର୍ଥାତ୍ ଧର୍ମ ହିଁ ଶକ୍ତି। ବାବା ରିଲିଜନ୍ ବା ଧର୍ମର ସ୍ଥାପନା କରୁଛନ୍ତି। ତୁମେ ସମଗ୍ର ବିଶ୍ୱର ମାଲିକ ହେଉଛ। ବାବାଙ୍କ ଠାରୁ ତୁମକୁ କେତେ ଶକ୍ତି ମିଳୁଛି? ଏକ ସର୍ବଶକ୍ତିମାନ ବାବା ହିଁ ଆସି ସମସ୍ତଙ୍କର ସଦ୍ଗତି କରୁଛନ୍ତି। ନା ଆଉ କେହି ସଦ୍ଗତି ଦେଇପାରିବେ ନା ପାଇପାରିବେ। ଏହିଠାରେ ମାନେ ମନୁଷ୍ୟ ଲୋକରେ ହିଁ ବୃଦ୍ଧି ହୋଇ ଚାଲିଛି। କେହି ହେଲେ ଘରକୁ ପ୍ରତ୍ୟାବର୍ତ୍ତନ କରିପାରିବେ ନାହିଁ। ବାବା କହୁଛନ୍ତି, ମୁଁ ସମସ୍ତ ଧର୍ମର ସେବାଧାରୀ ସମସ୍ତଙ୍କୁ ଆସି ସଦ୍ଗତି ଦେଉଛି। ସତ୍ୟଯୁଗକୁ ସଦ୍ଗତି କୁହାଯାଏ। ମୁକ୍ତି ହେଉଛି ଶାନ୍ତିଧାମରେ। ତେଣୁ ସବୁଠାରୁ ବଡ଼ କିଏ ହେଲା? ବାବା କହୁଛନ୍ତି, ହେ ଆତ୍ମା ମାନେ ତୁମେ ସମସ୍ତେ ଭାଇ ଭାଇ, ସମସ୍ତଙ୍କୁ ବାବାଙ୍କ ଠାରୁ ସମ୍ପତ୍ତି ମିଳୁଛି। ମୁଁ ଆସି ସମସ୍ତଙ୍କୁ ନିଜ ନିଜର ବିଭାଗକୁ ପଠାଇବା ପାଇଁ ଯୋଗ୍ୟ କରାଉଛି। ଯୋଗ୍ୟ ନହେଲେ ଦଣ୍ଡ ଭୋଗିବାକୁ ପଡିବ। ହିସାବ କିତାବ ଚୁକ୍ତ କରି ପୁଣି ଘରକୁ ଫେରିବାକୁ ହେବ। ଏହା ହେଲା ଶାନ୍ତିଧାମ ଏବଂ ତାହା ହେଉଛି ସୁଖଧାମ। ବାବା କହୁଛନ୍ତି, ମୁଁ ଆସି ନୂଆ ଦୁନିଆର ସ୍ଥାପନା କରୁଛି। ଏଥିପାଇଁ ପରିଶ୍ରମ କରିବାକୁ ପଡୁଛି। ବିଲକୁଲ ଅଜାମିଳ ପରି ପାପୀ ମାନଙ୍କୁ ଆସି ଏହିପରି ଦେବୀ ଦେବତା କରାଉଛି। ଯେବେଠାରୁ ତୁମେ ବାମ ମାର୍ଗରେ ଯାଇଛ ସେବେଠାରୁ ସିଢ଼ିର ତଳକୁ ତଳକୁ ଓହ୍ଲାଇ ଚାଲିଛ। ଏହି 84 ଜନ୍ମର ସିଢ଼ି ରହିଛି ତଳକୁ ଓହ୍ଲାଇବା ପାଇଁ। ସତୁ ପ୍ରଧାନରୁ ସତୁ, ରଜୋ ତମୁ, ବର୍ତ୍ତମାନ ଏହା ହେଉଛି ସଙ୍ଗମ। ବାବା କହୁଛନ୍ତି, ମୁଁ ଥରେ ମାତ୍ର ଆସୁଛି। ମୁଁ କୌଣସି ଇବ୍ରାହିମ ବୁଦ୍ଧଙ୍କ ଶରୀରରେ ଆସୁନାହିଁ। ମୁଁ ପୁରୁଷୋତ୍ତମ ସଙ୍ଗମ ଯୁଗରେ ହିଁ ଆସୁଛି। ଏବେ କୁହାଯାଉଛି, ଫଲୋ ଫାଦର ବା ପିତାଙ୍କୁ ଅନୁସରଣ କର। ବାବା କହୁଛନ୍ତି, ତୁମ ସମସ୍ତ ଆତ୍ମାମାନଙ୍କୁ ମତେ ହିଁ ଅନୁସରଣ କରିବାକୁ ହେବ। ମତେ ମନେ ପକାଇଲେ ତୁମର ପାପ ଯୋଗ ଅଗ୍ନିରେ ଭସ୍ମ ହୋଇଯିବ। ଏହାକୁ ଯୋଗ ଅଗ୍ନି କୁହାଯାଏ। ତୁମେ ହେଉଛ ପ୍ରକୃତରେ ବ୍ରାହ୍ମଣ। ତୁମେ କାମ ଚିତାରୁ ଓହ୍ଲାଇ ଜ୍ଞାନ ଚିତାରେ ବସୁଛ। ଏହା ଏକ ବାବା ହିଁ ବୁଝାଉଛନ୍ତି। ଖ୍ରୀଷ୍ଟ ବୁଦ୍ଧ ଆଦି ସମସ୍ତେ ଜଣକୁ ହିଁ ୟାଦ କରୁଛନ୍ତି, କିନ୍ତୁ ଯଥାର୍ଥ ଭାବେ ତାଙ୍କୁ କେହି ଜାଣିନାହାନ୍ତି। ଏବେ ତୁମେ ଆସ୍ତିକ ହୋଇଛ। ରଚୟିତା ଏବଂ ରଚନାକୁ ତୁମେ ବାବାଙ୍କ ଦ୍ଵାରା ଜାଣିଛ। ଋଷି ମୁନି ସମସ୍ତେ ନେତି ନେତି କହୁଥିଲେ, ଅର୍ଥାତ୍ ଆମେ ଜାଣିନାହୁଁ ବୋଲି କହୁଥିଲେ। ସ୍ୱର୍ଗ ହେଉଛି ସତ୍ୟଖଣ୍ଡ, ଯେଉଁଠି ଦୁଃଖର ନାମ ହିଁ ରହେ ନାହିଁ। ଏଠାରେ କେତେ ଦୁଃଖ ରହିଛି, ସମସ୍ତେ ସ୍ୱଳ୍ପାୟୁ ଅଟନ୍ତି। ଦେବତାମାନେ ଦୀର୍ଘାୟୁ ଥିଲେ, ସେମାନେ ହେଲେ ପବିତ୍ର ଯୋଗୀ, ଏଠାରେ ଅପବିତ୍ର ଭୋଗୀ ଅଟନ୍ତି। ସିଡ଼ି ଓହ୍ଲାଇ ଓହ୍ଲାଇ ଆୟୁ କମ୍ ହୋଇଯାଉଛି, ଅକାଳ ମୃତ୍ୟୁ ମଧ୍ୟ ହୋଇଚାଲିଛି। ବାବା ତୁମକୁ ଏପରି କରାଉଛନ୍ତି ଯେ ତୁମେ ଏକୋଇଶ ଜନ୍ମ କେବେ ହେଲେ ରୋଗୀ ହେବ ନାହିଁ। ତେଣୁ ଏହିପରି ବାବାଙ୍କ ଠାରୁ ବର୍ଷା ନେବା ଉଚିତ। ଆତ୍ମାକୁ କେତେ ଚାଲାକ ହେବାକୁ ପଡିବ, ବାବା ଏପରି ବର୍ଷା ଦେଉଛନ୍ତି ଯେ ସେଠାରେ କୌଣସି ପ୍ରକାରର ଦୁଃଖ ରହିବ ନାହିଁ। ତୁମର କାନ୍ଦିବା ରଡି କରିବା ବନ୍ଦ ହୋଇଯାଉଛି, ସମସ୍ତେ ପାଠଧାରୀ ଅଟନ୍ତି। ଆତ୍ମା ଗୋଟିଏ ଶରୀର ଛାଡି ଆଉ ଗୋଟିଏ ନେଉଛି, ଏହା ମଧ୍ୟ ଡ୍ରାମା। ବାବା କର୍ମ ଅକର୍ମ ବିକର୍ମର ଗତି ମଧ୍ୟ ବୁଝାଉଛନ୍ତି। କୃଷ୍ଣଙ୍କ ଆତ୍ମା 84 ଜନ୍ମ ଭୋଗ କରି ବର୍ତ୍ତମାନ ଅନ୍ତିମ ସମୟରେ ଏହି ଜ୍ଞାନ ଶୁଣୁଛନ୍ତି। ବ୍ରହ୍ମାଙ୍କର ଦିନ ଏବଂ ବ୍ରହ୍ମାଙ୍କର ରାତିର ଗାୟନ ରହିଛି। ବ୍ରହ୍ମାଙ୍କର ଦିନ ରାତି ଅର୍ଥାତ୍ ବ୍ରାହ୍ମଣ ମାନଙ୍କର ଦିନ ରାତି, ଏବେ ତୁମର ଦିନ ହେବାକୁ ଯାଉଛି, ମହାଶିବରାତ୍ରି ବୋଲି କହୁଛନ୍ତି। ଏବେ ଭକ୍ତିର ରାତ୍ରି ଶେଷ ହୋଇ ଜ୍ଞାନର ଉଦୟ ହେଉଛି, ବର୍ତ୍ତମାନ ହେଉଛି ସଙ୍ଗମ। ତୁମେ ଏବେ ପୁନର୍ବାର ସ୍ୱର୍ଗବାସୀ ହେଉଛ। ଅନ୍ଧାର ରାତ୍ରିରେ ଧକ୍କା ମଧ୍ୟ ଖାଇଲ, ମଥା ବି ଘସିଲ ଓ ପଇସା ମଧ୍ୟ ଶେଷ କରିଦେଲ। ଏବେ ବାବା କହୁଛନ୍ତି, ମୁଁ ଆସିଛି ତୁମକୁ ଶାନ୍ତିଧାମ ଏବଂ ସୁଖଧାମକୁ ନେଇଯିବା ପାଇଁ। ତୁମେ ସୁଖଧାମର ବାସିନ୍ଦା ଥିଲ, 84 ଜନ୍ମ ପରେ ଆସି ଦୁଃଖଧାମରେ ପଡିଛ, ପୁଣି ଡାକୁଛ ବାବା ଏହି ପୁରୁଣା ଦୁନିଆକୁ ଆସ, ଏହା ତୁମର ଦୁନିଆ ନୁହେଁ। ତୁମେ ବର୍ତ୍ତମାନ ଯୁଗବଳ ଦ୍ଵାରା ନିଜର ଦୁନିଆ ସ୍ଥାପନ କରୁଛ, ତୁମକୁ ଏବେ ଡବଲ ଅହିଂସକ ହେବାକୁ ପଡିବ। ନା କାମ ବିକାରର ବସିଭୂତ ହେବାର ଅଛି, ନା ଲଢେଇ ଝଗଡା କରିବାର ଅଛି। ବାବା କହୁଛନ୍ତି, ମୁଁ ପ୍ରତ୍ୟେକ 5000 ବର୍ଷ ପରେ ଆସୁଛି। ଏହି କଳ୍ପ ହେଉଛି 5000 ବର୍ଷର, ଲକ୍ଷେ ବର୍ଷର ନୁହେଁ। ଯଦି ଲକ୍ଷେ ବର୍ଷ ହୋଇଥାନ୍ତା ତେବେ ପୃଥିବୀରେ ବହୁତ ଜନସଂଖ୍ୟା ହୋଇଯାଇଥାନ୍ତା, ସବୁ ମନଗଢା ଗପ। ସେଥିପାଇଁ ବାବା କହୁଛନ୍ତି, ମୁଁ କଳ୍ପ କଳ୍ପ ଆସୁଛି, ମୋର ମଧ୍ୟ ଡ୍ରାମାରେ ପାର୍ଟ ରହିଛି। ପାର୍ଟ ବିନା ମୁଁ କିଛି ବି କରିପାରିବି ନାହିଁ। ମୁଁ ମଧ୍ୟ ଡ୍ରାମାର ବନ୍ଧନରେ ବନ୍ଧାମାନ, ଠିକ ସମୟରେ ଆସୁଛି, କହୁଛି ମନ ମନା ଭବ, କିନ୍ତୁ ଏହାର ଅର୍ଥ ମଧ୍ୟ କେହି ଜାଣିନାହାନ୍ତି। ବାବା କହୁଛନ୍ତି, ତୁମେମାନେ ଦେହର ସବୁ ସମ୍ବନ୍ଧ ଛାଡି ମତେ ମନେ ପକାଅ, ତେବେ ସମସ୍ତେ ପବିତ୍ର ହୋଇଯିବ। ପିଲାମାନେ ବାବାଙ୍କୁ ୟାଦ କରିବାର ମେହନତ କରୁଛନ୍ତି। ଏହା ହେଉଛି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ। ଏହି ବିଦ୍ୟାଳୟ ଆଉ କେଉଁଠାରେ ନାହିଁ, ଏଠାକୁ ଈଶ୍ୱର ପିତା ଆସି ସାରା ବିଶ୍ୱକୁ ପରିବର୍ତ୍ତନ କରୁଛନ୍ତି, ନରକକୁ ସ୍ୱର୍ଗ କରୁଛନ୍ତି, ଯେଉଁଠାରେ ତୁମେ ରାଜତ୍ୱ କରୁଛ। ଏବେ ବାବା କହୁଛନ୍ତି, ମତେ ୟାଦ କଲେ ତୁମେ ତମ ପ୍ରଧାନରୁ ସତୁ ପ୍ରଧାନ ହୋଇଯିବ। ଇଏ ହେଉଛି ବାବାଙ୍କର ଭାଗ୍ୟଶାଳୀ ରଥ, ଯାହାଙ୍କ ମଧ୍ୟରେ ବାବା ପ୍ରବେଶ କରୁଛନ୍ତି। ଶିବ ଜୟନ୍ତୀକୁ କେହି ବି ଜାଣିନାହାନ୍ତି, ସେମାନେ ତ କହିଦେଉଛନ୍ତି ପରମାତ୍ମା ନାମ ରୂପରୁ ଭିନ୍ନ ଅଟନ୍ତି। ଆରେ ନାମ ରୂପରୁ ଅଲଗା ତ କୌଣସି ଜିନିଷ ନାହିଁ, କହୁଛନ୍ତି ଏହା ହେଉଛି ଆକାଶ। ତେବେ ଏହା ମଧ୍ୟ ନାମ ହେଲା ନା, ଶୂନ୍ୟ ହେଲେ ମଧ୍ୟ ଏହାର ନାମ ରହିଛି ନା। ତେବେ ବାବାଙ୍କର ନାମ ହେଉଛି କଲ୍ୟାଣକାରୀ। ଭକ୍ତି ମାର୍ଗରେ ପୁଣି ବହୁତ ନାମ ରଖୁଛନ୍ତି, ବାବରୀନାଥ ମଧ୍ୟ କହୁଛନ୍ତି, ସେ ଆସି କାମ ଅଗ୍ନିରୁ ମୁକ୍ତ କରି ପବିତ୍ର କରାଉଛନ୍ତି। ନିବୃତ୍ତି ମାର୍ଗୀ ମାନେ ବ୍ରହ୍ମକୁ ହିଁ ପରମାତ୍ମା ବୋଲି ମାନୁଛନ୍ତି, ତାକୁ ହିଁ ୟାଦ କରୁଛନ୍ତି। ବ୍ରହ୍ମ ଯୋଗୀ ତତ୍ତ୍ୱ ଯୋଗୀ ବୁଲାଉଛନ୍ତି, କିନ୍ତୁ ତାହା ତ ହୋଇଗଲା ରହିବାର ସ୍ଥାନ, ଯାହାକୁ ବ୍ରହ୍ମାଣ୍ଡ ବୋଲି କୁହାଯାଉଛି। ସେମାନେ ପୁଣି ବ୍ରହ୍ମକୁ ଭଗବାନ ବୋଲି ଭାବୁଛନ୍ତି, ଭାବୁଛନ୍ତି ଆମେ ଲୀନ ହୋଇଯିବୁ, ଅର୍ଥାତ ଆତ୍ମାକୁ ବିନାଶୀ ବୋଲି ସିଦ୍ଧ କରୁଛନ୍ତି। ବାବା କହୁଛନ୍ତି, ମୁଁ ଆସି ସମସ୍ତଙ୍କର ସଦ୍ଗତି କରୁଛି। ସେଥିପାଇଁ ଏକ ଶିବ ବାବାଙ୍କର ଜୟନ୍ତୀ ହୀରାତୁଲ୍ୟ ଅଟେ, ବାକି ସବୁ ଜୟନ୍ତୀ ହେଉଛି କୌଡ଼ିତୁଲ୍ୟ। ଶିବ ବାବା ହିଁ ସମସ୍ତଙ୍କର ସଦ୍ଗତି କରୁଛନ୍ତି, ତେଣୁ ସେ ହେଉଛନ୍ତି ହୀରାତୁଲ୍ୟ। ସେ ହିଁ ତୁମକୁ ସ୍ୱର୍ଣ୍ଣିମ ଯୁଗକୁ ନେଇଯାଉଛନ୍ତି। ଏହି ଜ୍ଞାନ ତୁମକୁ ବାବା ହିଁ ଆସି ପଢ଼ାଉଛନ୍ତି, ଯାହାଦ୍ୱାରା ତୁମେ ଦେବୀ ଦେବତା ହେଉଛ। ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯାଉଛି। ଏହି ଲକ୍ଷ୍ମୀନାରାୟଣଙ୍କ ପାଖରେ ରଚୟିତା ଏବଂ ରଚନାର ଜ୍ଞାନ ନାହିଁ। ପିଲାମାନେ ଗୀତ ଶୁଣିଲେ କହୁଛନ୍ତି, ଏପରି ଜାଗାକୁ ନେଇଚାଲ ଯେଉଁଠି ଶାନ୍ତି ଏବଂ ସୁଖ ଥିବ, ତାହା ହେଉଛି ଶାନ୍ତି ଧାମ। ପୁଣି ସୁଖଧାମ ମଧ୍ୟ ରହିଛି, ସେଠାରେ ଅକାଳ ମୃତ୍ୟୁ ହୋଇନଥାଏ। ତେଣୁ ବାବା ଆସିଛନ୍ତି ସନ୍ତାନ ମାନଙ୍କୁ ସେ ସୁଖ ଶାନ୍ତିର ଦୁନିଆକୁ ନେଇଯିବା ପାଇଁ। ଆଚ୍ଛା ମିଠା ମିଠା ଶିକିଲ ଦେ, ସନ୍ତାନ ମାନଙ୍କ ପ୍ରତି ମାତା ପିତା ବାପ ଦାଦାଙ୍କର ମଧୁର ସ୍ନେହଭରା ସ୍ମୃତି ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନ ମାନଙ୍କୁ ନମସ୍ତେ। ରାତ୍ରି କ୍ଲାସ। ଏବେ ତୁମର ସୂର୍ଯ୍ୟବଂଶୀ ଚନ୍ଦ୍ରବଂଶୀ ଦୁଇଟି ଯାକ ଡିନାଇଷ୍ଟି ମାନେ ସାମ୍ରାଜ୍ୟ ତିଆରି ହେଉଛି। ତୁମେ ଯେତିକି ଜ୍ଞାନ ଜାଣୁଛ ଏବଂ ପବିତ୍ର ହେଉଛ, ସେତିକି ନା ଆଉ କେହି ଜାଣିପାରିବେ ନା ପବିତ୍ର ହୋଇପାରିବେ, ବାକି କେବଳ ଶୁଣିବେ ବାବା ଆସିଛନ୍ତି। ତେଣୁ ବାବାଙ୍କୁ ୟାଦ କରିବାକୁ ଲାଗି ପଡ଼ିବେ, ତାହା ବି ତୁମେ ନିକଟ ଭବିଷ୍ୟତରେ ଆଗକୁ ଗଲେ ଦେଖିବ ଯେ ଲକ୍ଷ ଲକ୍ଷ କୋଟି କୋଟି ଲୋକ ଆସି ବୁଝିବେ। ବାୟୁମଣ୍ଡଳ ହିଁ ସେହିପରି ହୋଇଯିବ। ଅନ୍ତିମ ସମୟରେ ହେବାକୁ ଥିବା ଲଢେଇରେ ସମସ୍ତେ ହୋପଲେସ୍ ବା ବିନାଶ ହୋଇଯିବେ। ସମସ୍ତଙ୍କୁ ଅନୁଭବ ହେବ, ତୁମର ନାମ ବାଲା ମଧ୍ୟ ହେବ, ସ୍ୱର୍ଗର ସ୍ଥାପନା ହେଉଛି, ବାକି ସମସ୍ତଙ୍କ ପାଇଁ ମୃତ୍ୟୁ ପ୍ରସ୍ତୁତ ହୋଇ ରହିଛି। ପରନ୍ତୁ ସେତେବେଳେ ସମୟ ଏପରି ହେବ ଯେ ଗୋଟିଏ ଢୁକ ନେବାକୁ ମଧ୍ୟ ବେଳ ନଥିବ। ଆଗକୁ ଗଲେ ବହୁତ ବୁଝିବେ, କିନ୍ତୁ ଯେଉଁମାନେ ଥିବେ ଏପରି ନୁହେଁ ଯେ ଏମାନେ ସମସ୍ତେ ସେହି ସମୟରେ ରହିଥିବେ, କେହି କେହି ମରି ବି ଯିବେ। କଳ୍ପ ପୂର୍ବରୁ ଯେଉଁମାନେ ହୋଇଥିବେ ସେହିମାନେ ରହିବେ, ସେ ସମୟରେ ଏକ ବାବାଙ୍କ ୟାଦରେ ରହିବେ, କୋଳାହଳ ମଧ୍ୟ କମ ହୋଇଯିବ। ପୁଣି ନିଜକୁ ଆତ୍ମା ଭାବି ବାବାଙ୍କୁ ୟାଦ କରିବାରେ ଲାଗି ପଡ଼ିବେ। ତୁମେ ସମସ୍ତେ ସାକ୍ଷୀ ହୋଇ ଦେଖିବ, ବହୁତ ଦୁଃଖଦାୟକ ଘଟଣାମାନ ଘଟିବ, ସମସ୍ତେ ଜାଣିଯିବେ କି ବର୍ତ୍ତମାନ ବିନାଶ ହେବ, ଦୁନିଆର ପରିବର୍ତ୍ତନ ହେବ। ବିବେକ ମଧ୍ୟ କହୁଛି, ବୋମା ପଡ଼ିଲେ ନିଶ୍ଚୟ ବିନାଶ ହେବ। ଏବେ ପରସ୍ପରକୁ କହୁଛନ୍ତି ଯେ ସର୍ତ୍ତ କର, ବଚନ ଦିଅ, ଆମେ ବୋମା ପକାଇବୁ ନାହିଁ। କିନ୍ତୁ ଏସବୁ ଜିନିଷ ତ ବିନାଶ ନିମନ୍ତେ ତିଆରି ହୋଇଛି ନା, ତୁମ ସନ୍ତାନ ମାନଙ୍କର ବହୁତ ଖୁସି ରହିବା ଦରକାର। ତୁମେ ଜାଣିଛ ନୂଆ ଦୁନିଆ ତିଆରି ହେଉଛି, ବୁଝି ପାରୁଛ ଯେ ବାବା ହିଁ ନୂଆ ଦୁନିଆ ସ୍ଥାପନ କରୁଛନ୍ତି। ସେଟା ଦୁଃଖର ନାମ ବି ରହିବ ନାହିଁ, ତାର ନାମ ହେଉଛି ପାରାଡାଇଜ ଅର୍ଥାତ ସ୍ୱର୍ଗ। ଯେପରି ତୁମର ନିଶ୍ଚୟ ହୋଇଛି, ଆଗକୁ ଗଲେ ବହୁତଙ୍କୁ ନିଶ୍ଚୟ ହେବ, ଯାହାଙ୍କୁ ଅନୁଭବ କରିବାର ଥିବ ସେ ଆଗକୁ ଗଲେ ବହୁତ ଅନୁଭବ କରିପାରିବେ। ଏବେ ତ ସମୟ ବାକି ଅଛି ସମ୍ପୂର୍ଣ୍ଣ ପୁରୁଷାର୍ଥ ନ କଲେ ପଦ କମ୍ ହୋଇଯିବ। ପୁରୁଷାର୍ଥ କରିବା ଦ୍ଵାରା ପଦ ମଧ୍ୟ ଭଲ ମିଳିବ। ସେ ସମୟରେ ତୁମର ଅବସ୍ଥା ମଧ୍ୟ ବହୁତ ଭଲ ରହିବ। ସାକ୍ଷାତକାର ମଧ୍ୟ କରିବ। କଳ୍ପ କଳ୍ପ ଯେପରି ବିନାଶ ହୋଇଥିଲା ସେହିପରି ହେବ। ଯେଉଁମାନଙ୍କର ନିଶ୍ଚୟ ଥିବ, ସୃଷ୍ଟି ଚକ୍ରର ଜ୍ଞାନ ଥିବ, ସେହିମାନେ ହିଁ ଖୁସିରେ ରହିବେ। ଆଚ୍ଛା, ରୁହାଣୀ ସନ୍ତାନ ମାନେ ଶୁଭରାତ୍ରି। ଧାରଣା ପାଇଁ ମୁଖ୍ୟ ସାରାଂଶ। ଏକ ନମ୍ବର, ଡବଲ ଅହିଂସକ ହୋଇ ଯୁଗ ବଳ ଦ୍ଵାରା ଏହି ନରକକୁ ସ୍ୱର୍ଗରେ ପରିଣତ କରିବାକୁ ହେବ। ତମ ପ୍ରଧାନରୁ ସତ ପ୍ରଧାନ ହେବାର ପୁରୁଷାର୍ଥ କରିବାକୁ ପଡିବ। ଦୁଇ ନମ୍ବର, ଏକମାତ୍ର ବାବାଙ୍କୁ ସମ୍ପୂର୍ଣ୍ଣ ରୂପେ ଅନୁକରଣ କରିବାକୁ ହେବ। ସଚ୍ଚା ସଚ୍ଚା ବ୍ରାହ୍ମଣ ହୋଇ ଯୁଗ ଅଗ୍ନି ଦ୍ଵାରା ବିକର୍ମକୁ ଦଗ୍ଧ କରିବାକୁ ହେବ। ସମସ୍ତଙ୍କୁ କାମ ଚିତାରୁ ଉଦ୍ଧାର କରି ଜ୍ଞାନ ଚିତାରେ ବସାଇବାକୁ ହେବ। ବରଦାନ, ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତି ଦ୍ଵାରା ସେବା କରୁଥିବା ସଫଳତାମୃତ ଆତ୍ମା ଭବ। ସେବାରେ ସଫଳତା ପ୍ରାପ୍ତ କରିବାର ଆଧାର ହେଲା ତୁମମାନଙ୍କର ନିଃସ୍ୱାର୍ଥ ଏବଂ ନିର୍ବିକଳ୍ପ ସ୍ଥିତି। ଏହିଭଳି ସ୍ଥିତିରେ ରହୁଥିବା ଆତ୍ମା ସେବା କରିବା ସମୟରେ ନିଜେ ମଧ୍ୟ ସନ୍ତୁଷ୍ଟ ରାହର୍ଷିତ ରହିଥାନ୍ତି ଏବଂ ଅନ୍ୟ ଆତ୍ମାମାନେ ମଧ୍ୟ ସେମାନଙ୍କ ଉପରେ ସନ୍ତୁଷ୍ଟ ରହିଥାନ୍ତି। ସେବା କ୍ଷେତ୍ରରେ ସଂଗଠନ ଭିତରେ ହିଁ ସେବା କରିବାକୁ ହେବ ଏବଂ ସଂଗଠନ ଭିତରେ ଭିନ୍ନ ଭିନ୍ନ କଥା, ଭିନ୍ନ ଭିନ୍ନ ବିଚାର ମଧ୍ୟ ରହିବ। କିନ୍ତୁ ତୁମେ ଅନେକତା ମଧ୍ୟରେ ରହି ସଂଶୟରେ ପଡ ନାହିଁ। ଏଭଳି ଭାବ ନାହିଁ ଯେ ମୁଁ କାହା କଥା ମାନିବି, କାହା କଥା ନ ମାନିବି। ବରଂ ନିଃସ୍ୱାର୍ଥ ଭାବ, ନିର୍ବିକଳ୍ପ ଭାବନା ରଖି ନିର୍ଣ୍ଣୟ କର, ତାହେଲେ କାହା ମନରେ ବି ବ୍ୟର୍ଥ ସଂକଳ୍ପ ଉତ୍ପନ୍ନ ହେବ ନାହିଁ ଏବଂ ତୁମେ ସଫଳତାମୃତ ହୋଇଯିବ। ସ୍ଲୋଗାନ, ଏବେ ନିଜର ଶକ୍ତିଶାଳୀ ଯୁଗବଳର ତରଙ୍ଗ ଦ୍ଵାରା ଅନ୍ୟମାନଙ୍କର ବୁଦ୍ଧିକୁ ପରିବର୍ତ୍ତନ କରିବାର ସେବା ଆରମ୍ଭ କର। ଓମ୍ ଶାନ୍ତି।